ଉଦ୍ୟୋଗ ଦଶ ଦଶ ୱାଇଦା ଛେ ଯେ ମାନସ ଯୋଗୁ ଇ ଦଶ ୱାଇଦା ଛେ ନ୍ୟାସାର୍ଥିକ ବିଚାର ଛେ ଯେ ୱାଇଦୁ ଛେ ପରମେଶ୍ୱର ଯୋ କି ଆଖା ମାନସ ଯୋଗୁ ମୂଷା କାଜେ ଲିନ ମୁକଲୁ ଛେ ଜୀବତ ଆମ କାଜେ ଶିଖ କାଢେ କି ପରମେଶ୍ୱର ଯେ ଆଜ୍ଞା ଛେ ଯେ କୋଷେ ଆପଣ ମାନ ଛେ ଓର ପରମେଶ୍ୱର ସେ କୋଷା ମଙ୍ଗ କରଛେ ଏକ ପହଲି ବାତ ଛେ ପହଲି ବାତ ପରମେଶ୍ୱର ଆପଣୁ ଛେ କି ତୁମ କାହନା ବି ଜାନବର ଫୁଟୁକ ନି ବନାଉଣ କାହନା ବି ଚିତ୍ର ନି ବନାଉଣ ତେରେ ବାରମା ଏକ ଯେ ଆପଣ କାଜେ ଆପଲି ଛେ ଓର ତିନି କାଜେ ଆପଣ ପୂଜା ନି କରନ ହଏ କାହା କି ଆପଣ କାଜେ ଯୁ ବି ଆପଣ ଖରଲୁ ଭଗବାନ ଛେ ତେରି ଆରାଧନା କରନ ତେରି ପ୍ରାର୍ଥନା କରନ କାହା କି ଆଖା ମାନସ କାଜେ ଏକ ହପ୍ତା ମା ଏକ ଦାହାଡୁ ପରମେଶ୍ୱରନ ଆରାଧନା କରନ କର୍ତ୍ତା ଆଖା ମାନସ କାଜେ ଏକଠା ହେଣ ଛେ ଯେ କତ୍ରିବାର ବାତ ଛେ କି ଆପଣ ଆଶୀର୍ବାସ ପୁରିଆ ପାରେ ଆଖା ଆବିନ ପରମେଶ୍ୱର ଆପଣ ଆରାଧନା କରୁଛେ ତିସରି ଯେ ବାତ ଛେ କି ପୁରିଆ ପାରି କାଜେ ଆପଣ ଆଶୀର୍ବାସ ଯେ ବି ବାତ ଛେ ତିନି ବାତନ ବାତ କାଜେ ମାନ ଯାଜେ ଦୁସରି ବାତ ଯେ ଛେ ପୁରିଆ ପାରି କାଜେ ହର ବାତ ଆଶୀର୍ବାସ ବାତ ଛେ ଯେ ମାନ ଅଛେ କାହାକି ଆଶୀର୍ବାସ ସେ ଆପଣ ମଙ୍ଗ କରନ ଯାଜେ ତିନି ଯେ ବାତ ଛେ ତିନି ବାତ କାଜେ ମାନ ପରମେଶ୍ୱର ଯେ ୱାଇଦେ ଛେ ଆମକୁ ଯେ ସେ କାଢେ କାହାକି ଆପଣ କାଜେ କାହନା ମାନସ ମାରନ ନି ହଏ କାହନା ହତ୍ୟାର ନି ବନ ହଏ ଆପଣ କାଜେ ଦିସରା ଲାଡି ଛେ ତିନି ଦେଖିନ ଆପଣ କାଜେ ଗଲତ ନି କରନ ଦିସରା ମାନସ କାଇଁ ବି ଚିଜ ପୋଡ ରହିବାକୁ ତିନାକୁ ଚୁଟି ଲାଉଣ ଚୋରି ନି କରନ ହଏ କାହାକି ଦିସରା ଘର କାଇଁ ବି ଚିଜ ରହେ ତିନି କାଜେ ଚୁଟି ନି ଲାଉଣ ଓ ଦିସରା ଚିଜ ଉପରେ ଆପଣ ଲାଲଚ ନି କରନ କାହାକି ଯେ ପରମେଶ୍ୱର ୱାଇଦୁ କରଲୁ ଛେ କାହାକି ପରମେଶ୍ୱର ଯେ ୱାଇଦୁ ଛେ ତିନା ୱାରଲେସ୍ ଜୀବନ ବାତ କାଜେ ତୁ ସାମ୍ନେ ଲାଭେ କାହାକି ଆପଣ କାଜେ ଯେ ପୁର କରନେ କର୍ତ୍ତା ପରମେଶ୍ୱର ଯେ ୱାଇଦୁ ଛେ ଆମ କାଜେ ଆପଲୁ ଛେ କାହାକି ଆପଣ ପରମେଶ୍ୱର ଏକ ଛାତଲିନ ଛେ ବୋଲେ ନେ ମଙ୍ଗାଉଛେ ନେ ଏକଦମ ପବିତ୍ର ଚୁକ୍ଲୁଛେ ତେରି ବାତ କାଜେ ଆପଣ ମାନୁଛେ।